ଆକାଶବାଣୀ ସମ୍ବଲପୁର ଜୁହର ଆଞ୍ଚଳିକ ଖବର ପଢ଼ୁଛନ୍ କୃତାଞ୍ଜଳି ତ୍ରିପାଠୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ କ୍ୟାବିନେଟ୍ ବୈଠକ ହୋଇଯାଇଛି। ବୈଠକରେ 8 ବିଭାଗର 11 ପ୍ରସ୍ତାବକେ ଅନୁମୋଦନ ମିଳିଛି। ସେଥିର୍ ଭିତରୁ ଶିଳ୍ପ, ଗୃହ, ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା, ପର୍ଯ୍ୟଟନ, ପଞ୍ଚାୟତିରାଜ ଆଉ ପାନୀୟ ଜଳ ରାଜସ୍ୱ ବିଭାଗର ପ୍ରସ୍ତାବମାନଙ୍କୁ ଅନୁମୋଦନ ମିଳିଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶ 2026 ଧାରା 27(1)ରେ ସଂଶୋଧନ କରାଯାଇଛି। ରାଜ୍ୟ ପର୍ଯ୍ୟଟନକେ ଅତ୍କା ବରକସ କରିବା ଲାଗି ଓଡ଼ିଶା ପର୍ଯ୍ୟଟନ ସଂଶୋଧନ ନୀତି 2026କେ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଷ୍ଠାନୁ ଦୁଇଦିନିଆ ସମ୍ବଲପୁର ଗସ୍ତେ ଆସୁଛନ୍। ସକାଳ ବେଲା ଝାରସୁଗୁଡ଼ା ବିମାନ ବନ୍ଦରନ ପହଞ୍ଚିବା ରୁତୁରୁ ସେଠାନୁ ସମଲେଇ ମନ୍ଦିର ଆସିକରି ମାଙ୍କର ଦର୍ଶନ କରିବେ। ମଇଦାନର 12:15 ମନ୍ଦିର ପାସେ ଇ ବସ୍ ସେବାର ଶୁଭାରମ୍ଭ କରିବେ। ଦ୍ୱିପହରେ 2:45-4:30 ତକ୍ ବୁର୍ଲା ପିଏମ୍ଶ୍ରୀ ସରକାରୀ ହାଇସ୍କୁଲ ପରିସନ୍ନ ହେବାର୍କେ ଥିବା କାର୍ଯ୍ୟକ୍ରମଟି ଯୋଗଦେଇକରି ଜିଲ୍ଲାର ଲାଗି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଆଉ ଲୋକାର୍ପଣ କରିବେ। ଆଇବାକାଲି ହୀରାକୁଦ ଜଳଭଣ୍ଡାରକେ ଲାଗି କରିଥିବା ଜମାଦାରପାଲି ଟିପୁପଡ଼ା ପାସେ ସମ୍ବଲପୁର ସହରକେ 24 ଘଣ୍ଟିଆ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ତା ରୁତୁରୁ ବୁର୍ଲା ଭୀମସାର ନୂଆ ଟ୍ରମା କେୟାର କୁଠାର ବିଲ୍ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସଂସଦର ବଜେଟ୍ ଅଧିବେଶନ ଆଇବା 28 ମୁଲେଇକରି 2 April ତକ୍ ଚାଲ୍ବା। 2026-27 ବଛରର ଆର୍ଥିକ ବଜେଟ୍ ଆଇବା 1 February ଦିନ ଉପସ୍ଥାପନ କରାଯିବା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ସଂସଦର ଇ ଅଧିବେଶନ 2 ଖେପେ ଚାଲ୍ବା। ଆଇବା 28 ରାଷ୍ଟ୍ରପତି ଲୋକସଭା ଆଉ ରାଜ୍ୟସଭାର ସଂଯୁକ୍ତ ବୈଠକକେ ସମ୍ବୋଧିତ କରିବେ। ଇ ବାବଦେ ଗଲାକାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତେ ଗଠିତ ହୋଇଥିବା ପ୍ରଗତି ପ୍ଲାଟଫର୍ମ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର କାମକେ ତୁର୍ତ୍ତି କରବାର୍ତି ବଡ଼ ଭୂମିକା ନେଉଛି। ଇ ପ୍ଲାଟଫର୍ମ ଲାଗି ରାଜ୍ୟର ହରିଦାସପୁର ପାରାଦୀପ ରେଲ ଲାଇନ୍ ପ୍ରକଳ୍ପ ଠିକ୍ ସମୟଥି ଶେଷ ହୋଇଥିଲା। 1997 January 1 ଇ ପ୍ରକଳ୍ପକେ ମଞ୍ଜୁରୀ ମିଳିଥିବାର ବେଳେ ଭିନ୍ ଭିନ୍ କାରଣ ଲାଗି ପ୍ରକଳ୍ପ ସର୍ବାର୍ଥୀ ଡେରି ହେଉଥିଲା। 2018 August 29 ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଅଧ୍ୟକ୍ଷତାତି ହୋଇଥିବା ପ୍ରଗତି ପ୍ଲାଟଫର୍ମର ବୈଠକଟି ଇ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ସମୀକ୍ଷାର 2 ଭିତରେ କାମକେ ତୁର୍ତ୍ତି କରାଯାଇକରି 2020 July 31 ଇ ପ୍ରକଳ୍ପକେ ଲୋକାର୍ପଣ କରାଯାଇଥିଲା। 82 ଲମ୍ବା ଇ ରେଲ ଲାଇନ୍ ଯାଜପୁର, କେନ୍ଦ୍ରାପଡ଼ା ଆଉ ଜଗତସିଂହପୁର ଜିଲ୍ଲା ଦେଇକରି ଚଳାଚଳ କରୁଛି। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ OPTCL ତରଫୁ ତିଆର ଓଡ଼ିଶା ଗ୍ରିଡ୍ ଇନ୍ସାଇଟ୍ ଉଗ୍ରି ପୋର୍ଟାଲର ଶୁଭାରମ୍ଭ କରିଛନ୍। ରାଜ୍ୟର 201 ଗ୍ରିଡ୍ ବାବଦ ସବୁ ତଥ୍ୟ ଇ ୱେବ୍ସାଇଟ୍ଥି ମିଳିପାରବା। ଇ ୱେବ୍ସାଇଟ୍ ପୁଞ୍ଜିନିବେଶକେ ଆଉ ଶିଳ୍ପାନୁଷ୍ଠାନମାନଙ୍କୁ ରାଜ୍ୟର ଭିନ୍ ଭିନ୍ ଜାଗାନ ବିଦ୍ୟୁତ୍ ଉପଲବ୍ଧତା ବାବଦେ ସୂଚନା ଦେଇକରି ନିବେଶ ନିଷ୍ପତ୍ତି ନେବାର୍ଥି ସାହାଯ୍ୟ କରିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ହିନ୍ଦୀ ଭାଷାର ପ୍ରଚାର ଲାଗି ଆଜି ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଉଛି। ହିନ୍ଦୀ ଭାଷା ସରଳ ସମୃଦ୍ଧ ଭାଷା ହୋଇଥିବାରୁ ପୃଥିବୀର ସବୁଠାରୁ ଅତ୍କା ବ୍ୟବହାର କରାଯାଉଥିବାର 5 ଭାଷା ଭିତରେ ଠାନ୍ ପାଇଛି। 1975 ଆଜିର ଦିନେ ନାଗପୁରଠାରେ ହୋଇଥିବା ପହିଲା ବିଶ୍ୱ ହିନ୍ଦୀ ସମ୍ମିଳନୀତି ବିଶ୍ୱ ହିନ୍ଦୀ ଦିବସ ପାଳନ ଲାଗି ପ୍ରସ୍ତାବ ହୋଇଥିଲା। ଭାରତ ସରକାର 2006 ଫି ବଛର January 10 ବିଶ୍ୱ ହିନ୍ଦୀ ଦିବସ ଭାବେ ପାଳନ କରୁଛନ୍। ଇ ବଛର ବିଶ୍ୱ ହିନ୍ଦୀ ଦିବସର ବାର୍ତ୍ତା ହେଉଛେ ହିନ୍ଦୀ ପାରମ୍ପରିକ ଜ୍ଞାନନୁ କୃତ୍ରିମ ବୁଦ୍ଧିମତା ତକ୍। ରାଜ୍ୟ ସରକାର ଓଡ଼ିଶା ମେଡିକାଲ ହେଲ୍ଥ ସର୍ଭିସ୍ କ୍ୟାଡରର ମେଡିକାଲ ଅଧିକାରୀମାନଙ୍କ ଲାଗି ଶବ ବ୍ୟବଚ୍ଛେଦ ବାବଦେ ଦିଆଯାଉଥିବା ଭତ୍ତାକେ ବଢ଼େଇଛନ୍। ଆଗନୁ ଫି ଶବ ବ୍ୟବଚ୍ଛେଦ ମାମଲା ଲାଗି ଡାକ୍ତରମାନଙ୍କୁ 500 ଭତ୍ତା ଦିଆଯାଉଥିବା ବେଳେ ଇଟାକେ ବଢ଼ାଯାଇକରି 1000 କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫୁ ସୂଚନା ମିଳିଛି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଆଷ୍ଠାନୁ ଶିଶିର ସରସ 2026 ମେଳା ମୁଲେଉଛି। ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ତରଫୁ ହେବାର୍କେ ଥିବା ଇ ମେଲାକେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବେଲବୁଡ଼େ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମଟି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିବେ। ଦେଶର କେନ୍ଦ୍ରଭାଗନୁ ଗୁରୁଚା ବଲୟ ସକ୍ରିୟ ଥିବାରୁ ଉତ୍ତର ପଶ୍ଚିମ ଦିଗୁ ଓଡ଼ିଶାକେ ଥଣ୍ଡା ପବନ ଆସୁଛି। ଏଥିର୍ଲାଗି ଆଇବା 2 ତକ୍ ରାଜ୍ୟ ଜବରଶୀତ ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଆଉ ଅନୁଗୁଳ ଜିଲ୍ଲାର ଜବରଶୀତ ଲାଗି ରହିବା ବୋଲି ବିଭାଗ ତରଫୁ କୁହାଯାଇଛି। ଏଚ୍ନିର୍ ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02।